नंदन पीतरं राज्यं देष्टं विजभ्यतुः। अर्थात महाबल सप्तविनाशन श्रीकृष्ण सुबलराम अपूर्व अपूर्ण तथा श्रवण करी भाषी होते उभय सतवर से पिता नंदन राजा कंस निर्देश ज्ञापन कले एक एगल में बार कहते गोपाल समाधि कोपी प्रियतां सर्वगोरतः उपायहानी भूमिगम युद्यता कटकान चैश्यामो सो मधुपुरी वैश्यामो मृतरता दक्ष्यामो सुमत पर्व जानति जान पदा किय एवं आगो स्वयचक्रा नंद गोप स्वगोपुरी। अर्थात नंद महाराज चतुर्वेद ग्राम द्वारा ब्रदर नंद नंद का इलाका स्थला निम्न को घोषणा करी गोपाल नाम को निर्देश जारी कर समस्त प्राप्ति दुर्गला बदल संग्रह करी मूल्यवान उपहाराणी सकट जीवा को योजना कर आगामी आम मध्य को गमन करी आमर दुग्धजात द्रव्यादि राजा प्रदान करवा एक अत्यंत विशाल उत्सव दर्शन करवा समस्त धनबल रचना से जाऊँगी यही श्लोक शिष्य कहते राजा प्रति परस्वरूप प्रिय और अन्य दुग्धजात द्रव्य नंद नहीं श्लोक सात्र स्वादाय कृष्ण छठ श्लोक आम पाठ करवा अध्याय अक्रूर छत्तीस अध्याय कथा सब जानते छत्तीस अध्याय रेफरेन्स आसो छत्तीस अध्याय जोबले नारद मुनि जा कंस को कहते खबर देखते तुम प्रकृत जो दशदेव अष्टम गर्भ कन्या जहाँ कर अष्टम गर्भ पुत्र जे कि नंदराज नंद ब्रदर रही नंदराज पुत्र हिसाब से पालित होती से कृष्ण तेणु ताको मारियापाई से सब व्यवस्था करसर विभिन्न प्रकार जो सन्देश रही से सन्देश अक्रूर को देखकर वर्णना करतीस अध्याय अठाईस सैंतीस दस टी श्लोक कंस सन्देश अक्रूर को देखते कंस अक्रूर कहते हैं मोर मित्र तुम्हें जाओ कौन मत सुना रथ या सुना रथ से कृष्ण बलराम को कौन बुले कि सुरभ आस यज्ञ करूँ चतुर्दशी धनुज्ञ करूँ देखा आस बहुत सहर पर देख गाँव के रही तेणु मथुरा सहर देख मथुरार बहुत वैश्विक देश रही ग्राम में कि ना रास्ता पा रास्ता ना स्कूल ना पाठ पढ़ी पार नहीं कृष्ण तेनाली वर्णना कर इंद्र कहले बाज्ञान पंडित मान पाठ पढ़ी दुर्घटा ता कथा लोक मैंने सब मोर जब बंद कर देखने कंस अक्रूर को दस टी श्लोक बहुत सन्देश देखते हृदय कथा मतलब कही आम कृष्ण को आनी आम जो रही भूगोला पूरा हस्ती रही हस्तर मारदा जदि से कौन स्थान खसी आसे आम जो अष्टमल अच्छा अष्टमल द्वारा मार यह भाव में डक्टर को हृदय कथा कहते तेणु बर्तमान अक्रूर आक्रूर कंस को जदि कंसर जो रही जो विचारधारा रही भगवान हत्या कर अश्र चिंताधारा अश्र मैंने भगवान को ग्रहण करते ना भगवान को हत्या करने चिंता करती ये अश्र स्वभाव व्यक्ति रखना किंतु भक्त अक्रूर दिए भक्त से खाली भक्त नुहति से आचार्य जो भक्ति नौ रही जो रही बंधन बंधन आध्यात्म 40 अध्याय बंधन सुनता स्तुति कर भगवान का तेणु सी चिंता करंस को धन्यवाद दे कहीं कंस द्वारा ठाकुर कार्य साधन होंस जो भगवान हत्या कर चिंता करती कि ठाकुर कही सच कथा सबसे वर्णना कर राजन मनुष्य तो सभ्य तब तब स्वावध्य मार्जन शीत अशीत समुद्रा फल भी दैव भी फल साधन तेणु एक कथा जो कंस कहीदेमी आम प्लां कर मार्वा तेणु अकूल कथा कही हृदय कथा कही आप जो प्लां प्रोजेक्ट रही बहुत सुंदर प्लां प्रोजेक्ट रखते किंतु सिद्धि हम कि असिधि हम यहाँ आम कही तेनाली अकूल चिंता करंस यही भाव में क्रूर भाव दमन हत्या कर चिंता करते गोटे सुजोग मिलला भगवान दर्शन पाई तेणु ये 38 अध्याय पूर्व अध्याय अकूल मनोरथ को वर्णना करता जो मैंने देह वृत्ता जो मैंने शरीर धारण कर श्रेष्ठ मनोरथ हूँ यही दाम सुजम संदेशा जो धरे लिंगम देह वृत्ता ज्ञान अर्थ जो मैंने मनुष्य शरीर धारण कर श्रेष्ठ लक्ष्य व श्रेष्ठ कामना ये हवा कथा संदेशा जो हरे लिंग भगवान को जो दर्शन करवा भगवान पर चिंता करवा भगवान आकांक्षा करवा ये हूँ मनुष्य सम्प्रदाय व्यक्ति श्रेष्ठ आकांक्षा ये वर्णना कर तेणु अंतर वर्णना कर भगवान अक्रूर जहाँ सब चिंता करते भगवान मनोर को पूर्ण कर पूर्व श्लोक पूर्व गए बहुत सुंदर श्लोक रही है जो मैंने भगवान भक्त जदि से जहाँ चाहती भगवान पूरण करती कि तथापि भगवान भक्त किसी निजपाई चाहती ना किमलभ्य भगवती प्रसन्ने श्री निकेतने तथापि तत्न नई पाचत चिंतन जदि भगवान भक्त जहाँ चाहती भगवान का पूरण करदे कौन सी असुविधा ना कि भगवान भक्त किसी चाहती ना कि मलबे भगवती प्रसन्न श्री भगवान जहाँ गोटे प्रसन्न ये भगवान हूँ श्री निकेतन तर वक्ष लक्ष्मीदेव रही तेणु समस्त जहाँ जहाँ आवश्यकता सब पूरण कर लक्ष्मीदेव समस्त ऐश्वर्य रही कि तथापि भक्त मान कि चाहती ना तथापि राजनीत तेणु यही बर्तमान अक्रोत मनोरथ जिला कौन थी भगवान दर्शन करेंगे भगवान के स्वागत करेंगे ये भाव चिंता करके आसते सब मनोरथ पूर्ण हो तेणु बर्तमान भगवान अक्रोर पाद सेवन करोत कर सुंदर खाद्य देषण गुणयुक्त खाद्य प्रदान कर अक्रूर बहुत आनंद प्राप्त होती भगवान स्वागत करो मनोरथ करते मनोरथ सब पूरण होती तेणु अक्रूर बहुत आनंद बस बहुत सुंदर आसन बस तेणु बर्तमान भगवान कौन कौन ना दिष्टाग्य दर्शन स्वाना भगवान कहते मोर भाग्य आप दर्शन कले मोर भाग्य भगवान समस्त भाग्य निर्णय करते कथा ओडिया जे कपाल लिखन के भाग्य जहाँ अच्छे अन्यथा करेंगे ना कि ठीक कथा कि भगवान का ठीक नुह भगवान सब कुछ करगवान कर्मफल भाग्य फल सब बदल देते भगवान अंतिम कहे श्रद्धा भगवान विचार सर्वधर्मा परित्यज्य मां एकं शरणं व्रज ଆଉ ସବୁ କିଛି ଧର୍ମ ପରୋପକାର ଅନେକ ଧର୍ମ ବିଷୟରେ ଭଗବାନ କହିଛନ୍ତି, ତେଣୁ ଅନ୍ଧକାର କାଳରେ ସେସବୁ ଧର୍ମକୁ ତ୍ୟାଗ କରି କେବଳ ମୋର ଏକମାତ୍ର ମୋର ଶରଣରେ ଯାଉ। ତେଣୁ ଯଦି ଆମେ ଚିନ୍ତା କରିବେ ଯେ ଅନ୍ୟ ସବୁ ଧର୍ମ ଯଦି ଆମେ ତ୍ୟାଗ କରିଦେବା ତାହେଲେ ଏଇଟା ଆମକୁ ପାପ ହେବ, ଅନ୍ୟ ଧର୍ମ ସବୁ ରହିଛି ଧର୍ମକୁ ତ୍ୟାଗ କରିଦେଲେ ଅଧର୍ମ ହେବ। ଭଗବାନ ଆମକୁ ସର୍ବ ପାପ ପକେଇଥାନ୍ତି, ମୁଁ ତମ ସମସ୍ତ ପାପ ମୁକ୍ତ କରିବି, ସମସ୍ତ ଭାଗ୍ୟ ଫଳ ମଧ୍ୟ ବଦଳେଇ ଦେବି। ଆମର ଏଇ ପ୍ରସଙ୍ଗରେ ଏକ କଥା ଅଛି, ଆପଣମାନେ ଜାଣିଛନ୍ତି କି ନାହିଁ, ଆମର ସେ ଆମର ରହିଛନ୍ତି ଚେତନ ଚନ୍ଦ୍ର ମହାରାଜ ଗଦେଇକି ରହିଛି, ଅତ୍ୟନ୍ତ ମୁଖ୍ୟ ବର୍ତ୍ତମାନ ଗୁରୁ ଯିଏ ଅଛନ୍ତି, ସେ ଥିଲେ ଥିଲେ, ତେଣୁ ତାଙ୍କର ତାଙ୍କର ଶରୀରରେ ସବୁ ବାହା ହେଇଯାଇଥିଲା, ତେଣୁ ସେ ବହୁତ ଔଷଧପତ୍ର ଖାଇ ଏଠି ଗଲା ପରେ କିଛି ଭଲ ହେଉନଥିଲା। ଏବଂ ଯାହା ଜ୍ୟୋତିଷ ମୋତେ କହିଲେ ଆପଣଙ୍କର ଅନ୍ତିମ ଦିନ ଆସିଗଲା, ଆମ ଅତିକ ଦିନ ଆମ ଦିନ ଆପଣ ଅନ୍ତିମ ଦିନ ଆସିଗଲେ, ସେ ସମୟ ଆସିଗଲା, ତେଣୁ ସେଇ ସମୟରେ ସେ ଆସିଲେ, ଏଠିକି ଆସିଲେ, ଇସ୍କନ ଭୁବନେଶ୍ୱରରେ ଆସିଲେ, ଆମର ଯେ ଗୁରୁଦେବ ଥିଲେ ଗୌରବେଶ୍ୱର ମହାରାଜ ତାଙ୍କ ସହିତ କଥା ହେଲା, ତେଣୁ ସିଏ ତାଙ୍କୁ କହିଲେ ତୁମେ ଭଗବାନ କଥା ଶ୍ରବଣ କର, ଭାଗବତ ଶ୍ରବଣ କର, ତେଣୁ ସେ ସବୁଦିନ ଆସି ଭାଗବତ ଶ୍ରବଣ କଲେ। ତେଣୁ ତାଙ୍କ ଯେଉଁ ଅନ୍ତିମ ଦିନ ଥିଲା ସେଇଟା ଚେଞ୍ଜ ହେଇଗଲା, ସେ ଅନ୍ତିମ ଦିନ ଆଉ ଏପର୍ଯ୍ୟନ୍ତ ଆସିନାହିଁ, ମାନେ ଭଗବାନ ଭାଗ୍ୟକୁ ପରିବର୍ତ୍ତନ କରିଦେବେ, ଆମର କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ତେଣୁ ଭଗବାନ ସମସ୍ତଙ୍କର ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି, କିନ୍ତୁ ଭଗବାନଙ୍କର ଭାଗ୍ୟ କି କରିବେ ନାହିଁ, ଆମର କହିବାର ଉଦ୍ଦେଶ୍ୟ ଏଇ ଭଗବାନ ଯେଉଁ କହୁଛନ୍ତି ଦିଷ୍ଟା ଦିଅ, ମୋର ଏଇଟା ଭାଗ୍ୟ, ତେଣୁ ଭଗବାନଙ୍କର ଇଚ୍ଛା ଅନୁସାରେ ସବୁ ଭଗବାନ ଯାହା ଚାହିଁବେ ତାହା ହେବ, ଏଇଟା ବୁଝିବାକୁ ପଡ଼ିବ। ଭଗବାନ ଭାଗ୍ୟ ମାନେ ନୁହଁ ଯେ ଭଗବାନ ତାଙ୍କର ଭାଗ୍ୟ ଗୋଟେ ଅଲଗା ଯିଏ ଶକ୍ତି ରହିଛି ସେ ନିର୍ଣ୍ଣୟ କରୁଛି, ଭଗବାନ ଭାଗ୍ୟ ଆଉ ଜଣେ କେମିତି ନିର୍ଣ୍ଣୟ କରୁଛି ତା ନୁହଁ, ଭଗବାନ ସ୍ୱୟଂ ଯାହା ଚାହୁଁଛନ୍ତି ତାହା ହେବ। ତେଣୁ ଦିଷ୍ଟା ଦିଅ ଅଦ୍ୟ ମାନେ ବର୍ତ୍ତମାନ ଆଜି ବର୍ତ୍ତମାନ ଏବେ କହୁଛନ୍ତି ଦିଷ୍ଟା ଦିଅ ଭାଗ୍ୟ ସୌଭାଗ୍ୟ, ଭଗବାନ କହୁଛନ୍ତି ସେଇ ଭଗବାନ ପ୍ରେଜେଣ୍ଟ ଦେବତା ମଧ୍ୟ କହୁଛନ୍ତି ଯେ ବ୍ରହ୍ମାଣ୍ଡ ଭ୍ରମିତ କୋଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଳତା ବିଜୟ, ଯେଉଁମାନଙ୍କର ପ୍ରକୃତରେ ଭାଗ୍ୟ ଉଦୟ ହେଇଛି ସେମାନେ ଗୁରୁ ଏବଂ କୃଷ୍ଣଙ୍କର କୃପାରୁ ଏହି ଭକ୍ତିଲତାକୁ ପ୍ରାପ୍ତ ହୋଇଥାନ୍ତି, ସେମାନଙ୍କ ବୁଝିବାକୁ ପଡ଼ିଲେ ତାଙ୍କର ସୌଭାଗ୍ୟ ଉଦୟ ହେଉଛି। କିନ୍ତୁ ଭଗବାନଙ୍କର ଭାଗ୍ୟ କ'ଣ, କିନ୍ତୁ ଭଗବାନ କହୁଛନ୍ତି ଆଜି ମୋର ସୌଭାଗ୍ୟ ଉଦୟ ହେଇଛି, ଭଗବାନଙ୍କ ଇଚ୍ଛାରେ ଏସବୁ ଲୀଳା ହେଉଛି, ତେଣୁ ସେ କହୁଛନ୍ତି ଭଗବାନ କହୁଛନ୍ତି ଦିଷ୍ଟା ଦିଅ ଦର୍ଶନ ସ୍ୱାନା, ମୋର ଯେଉଁ ସ୍ୱାନା ଭଗବାନଙ୍କର ନିଜ କେହି ନୁହଁ କି ପର କେହି ନୁହଁ, ଭଗବତ ଭଗବାନ କହିଲେ ସମ୍ମୋହନ ସବୁ ଗୁରୁଦେଇଛି ନମେ ଦୋଷ ଦିନ ପ୍ରିୟ, ମୋର ସମସ୍ତେ ସମାନ, ସମସ୍ତଙ୍କ ପ୍ରତି ମୁଁ ସମାନ, ସମ୍ମୋହନ ସବୁ ଗୁରୁଦେଇଛି, କିନ୍ତୁ ସମସ୍ତଙ୍କ ପ୍ରତି ଯଦି ସମାନ କିନ୍ତୁ ଯେଉଁମାନେ ଭଗବାନଙ୍କ ଭଜନ କରନ୍ତି ଯେ ଭଜନ୍ତି ତୁମା ମତ୍ୟା, ଯେଉଁମାନେ ଭଗବାନଙ୍କୁ ଭଜନ କରନ୍ତି ମୟି କେ ତେସୁ ବ୍ୟାପ୍ୟ, ସେ ମୋର ଏବଂ ମୁଁ ତେଣୁ ଯେଉଁମାନେ ଭଗବାନଙ୍କ ସ୍ଥାନରେ ଯିବା ପାଇଁ ଚାହାନ୍ତି ଭଗବାନ ତାଙ୍କୁ ନିଜ ଧର୍ମରେ ଗ୍ରହଣ କରନ୍ତି। ଭାଗବତ ଏକାଦଶରେ ଦଶମ ସ୍ଥାନରେ ଯେଉଁ ନବମ ସ୍ଥାନରେ ଯେଉଁ ପ୍ରସଙ୍ଗ ରହିଛି ଦୁର୍ଭାଷା ପ୍ରସଙ୍ଗ, ସେଠି ଭଗବାନ କହିଛନ୍ତି ସେଇଟା କହୁଛନ୍ତି କ'ଣ, ସାଧବ ହୃଦୟମୟ ସାଧୁନା ହୃଦୟ କୁହ ମଦନ୍ୟ ତେନ ଗାଁନ୍ତି ନାମ ତେଭ୍ୟ ମନା କବି, ସାଧବ ସାଧବ ଯିଏ ଭଗବାନ ଭକ୍ତ ସିଏ ହେଉଛି ଭଗବାନ ହୃଦୟ, ତୁମର ହୃଦୟ ସଦା ଗୋବିନ୍ଦ ବିଶ୍ରାମ ଗୋବିନ୍ଦ ପୟନ ମମ ବୈଷ୍ଣବ ପରାଣ, ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ସବୁବେଳେ ଭଗବାନଙ୍କୁ ହୃଦୟ ରହିଥାନ୍ତି, ଏବଂ ଭଗବାନ ମଧ୍ୟ ତାଙ୍କର ଭକ୍ତଙ୍କ ହୃଦୟ ଥାନ୍ତି। ଏକଥା ଭଗବାନ ନବମ ସ୍କନ୍ଧରେ ବର୍ଣ୍ଣନା କରୁଛନ୍ତି, କାହାକୁ ନା ଦୁର୍ବାସା କହୁଛନ୍ତି, ତେଣୁ ସେଇଠି ସେ କହୁଛନ୍ତି ଯେ ଅହମ୍ ଭକ୍ତ ପରାଧୀନ, ଯଦିଓ ଭଗବାନ ତାର ଅଧୀନ ନୁହନ୍ତି, ଭଗବାନ ହେଉଛନ୍ତି ସ୍ୱାଧୀନ, ଭଗବାନ ଯାହା ଚାହିଁବେ ତାହା କରିପାରିବେ, କିନ୍ତୁ ତଥାପି ସେ ଭକ୍ତର ଅଧୀନରେ ରହନ୍ତି। ଅହମ୍ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ, ନିଶ୍ଚିତ ଭାବରେ ମୁଁ ସ୍ୱତନ୍ତ୍ର ନୁହଁ, ଅସ୍ୱତନ୍ତ୍ର ଇବ ଦ୍ୱିଜ। ଦ୍ୱିଜ କହିଲେ ଦୁର୍ଗାଶକୁ ସମ୍ବୋଧନ କରି କହୁଛନ୍ତି। ତେଣୁ ସାଧୁ ବି ଭିତରେ ଭକ୍ତ ହିଁ ଭକ୍ତ ଜଣ ପ୍ରିୟ, ଭକ୍ତ ଭକ୍ତ ଯେ ଭଗବାନ ପ୍ରିୟ ତାହା ନୁହଁ, କେବଳ ଭକ୍ତ ଯେ ଭଗବାନ ପ୍ରିୟ ତାହା ଭକ୍ତ ଜନ, ଭକ୍ତଙ୍କର ଯେଉଁମାନେ ନିଜ ଲୋକ ଅଛନ୍ତି, ଭକ୍ତଙ୍କର ଯେଉଁମାନେ ସ୍ୱାନାମ ବୋଲି କହୁଛନ୍ତି ଭଗବାନ, ତାଙ୍କ ସ୍ୱାନାମ ବୋଲି କହୁଛନ୍ତି, ତାଙ୍କ ନିଜ ଜନ ଯେଉଁମାନେ ସେମାନେ ମଧ୍ୟ ଭକ୍ତ ଭଗବାନଙ୍କର ଜନ, ସ୍ୱାନା ଭଗବାନ କହୁଛନ୍ତି। ତେଣୁ ଆପଣ କହୁଛନ୍ତି ନିଷ୍କାର୍ଯ୍ୟ ଦର୍ଶନ ସ୍ୱାନା ମୟଂ ବା ସୌମ କାଙ୍କ, ମୋର ଆଜି ସୌଭାଗ୍ୟ ଉଭୟ ହେଇଛି, ଯେଉଁଥିପାଇଁ ମୁଁ ଆପଣଙ୍କର ଦର୍ଶନ କଲି। ତେଣୁ ସେ କହୁଛନ୍ତି ବହ ଆପଣଙ୍କ ଭଳି ସୌମ୍ୟ, ଆପଣଙ୍କର ମୋର ଅତ୍ୟନ୍ତ ପ୍ରିୟ, କ'ଣ ହେବେ ଚାଚା ହେବେ ବା ପିତାଙ୍କର ଭାଇଙ୍କ ସମୟ ଚାଚା କୁହାଯାଉଛି, କକା ହେବେ। ତେଣୁ କାଙ୍କ୍ଷିତ ମୁଁ ଆକାଂକ୍ଷା କରୁଥିଲି, ମୁଁ ଚିନ୍ତା କରୁଥିଲି, ମୁଁ ଅଭିଳାଷ କରୁଛି ତାକୁ ଦର୍ଶନ କରିବା ପାଇଁ। ତେଣୁ ଭଗବାନଙ୍କର ଯେଉଁ ଅଭ୍ୟାସ ଏ ଜିନିଷଟା ଆମେ ନିଜେ କରିବୁ, ଆମର ବହୁତ ପ୍ରକାର ଅଭିଳାଷ ଅଛି, ଭଗବାନଙ୍କର ଅଭିଳାଷ କ'ଣ ରହିଛି, ଭଗବାନ ଆମ ପ୍ରତି ଏସବୁ ମଡର୍ଣ୍ଣ ଟେକ୍ନୋଲୋଜି ହେଲା କି ନାହାନ୍ତି, କେତେ ଜଣ ଅଛନ୍ତି ସେମାନେ ଶୁଣୁ, ମଡର୍ଣ୍ଣ ଟେକ୍ନୋଲୋଜି ସବୁ ରହିଛି ଆପଣମାନେ ଜାଣିଥିବେ, ଆଜିକାଲି ସେ ନୂଆ ନୂଆ ଟେକ୍ନୋଲୋଜି ଅଛି, ଟୁ ଇନ୍ ୱାନ୍ ଥ୍ରୀ ଇନ୍ ୱାନ୍ ସବୁ ଅଛି, ନାଇଁ ଲେଟେଷ୍ଟ ଟେକ୍ନୋଲୋଜି କ'ଣ କେତେ ଇନ୍ ୱାନ୍ ନା କ'ଣ କହୁଛନ୍ତି, ନାଇଁ ଇଣ୍ଟରନେଟ୍ ନାଇଁ, ମୁଁ କହୁଛି ଟୁ ଇନ୍ ୱାନ୍ ଥ୍ରୀ ଇନ୍ ୱାନ୍ ଏସବୁ ବାହାରୁଛି, ବିଭିନ୍ନ ପ୍ରକାର ନୂଆ ନୂଆ ଟେକ୍ନୋଲୋଜି ବାହାରୁଛି, ନେଟ୍ ତ ଠିକ୍ ଅଛି କିନ୍ତୁ କେତେ ଇନ୍ ୱାନ୍ ବାହାରେ ଆମେ ଲେଟେଷ୍ଟ ଟେକ୍ନୋଲୋଜି କେତେ ଇନ୍ ୱାନ୍ ବାହାରେ, କିନ୍ତୁ ଭଗବାନ ହେଉଛନ୍ତି ମାନେ ସବୁଠୁ ଓଲ୍ଡେଷ୍ଟ ପର୍ସନ୍, ସବୁଠୁ ପୁରାତନ ବ୍ୟକ୍ତି, କିନ୍ତୁ ସବୁବେଳେ ସେ ନିତ୍ୟ ନୂତନ। ଆମର ଟେକ୍ନୋଲୋଜି କ'ଣ ନୂଆ ନୂଆ ଡେଭଲପ୍ ହେଉଛି, ପୁରୁଣା ଟେକ୍ନୋଲୋଜି ସବୁ ଡିସ୍କାର୍ଡ ହୋଇଯାଉଛି, ପୁରୁଣା ଟେକ୍ନୋଲୋଜି କିଛି ବ୍ୟବହାର କରୁନାହାନ୍ତି, କିନ୍ତୁ ଭଗବାନଙ୍କର ଟେକ୍ନୋଲୋଜି ଏଭଳି ସେ ଯଦିଓ ସବୁଠାରୁ ପୁରାତନ କିନ୍ତୁ ସବୁଠାରୁ ସବୁବେଳେ ନିତ୍ୟ ନୂତନ, ଆଦ୍ୟମ ପୁରାଣ ପୁରୁଷ ନବଯୌବନ ଉଚ୍ଚା, ଯଦିଓ ସେ ଅତ୍ୟନ୍ତ ପୁରାତନ ବ୍ୟକ୍ତି କିନ୍ତୁ ତଥାପି ସେ ସବୁବେଳେ ନିତ୍ୟ ନୂତନ, ଭଗବାନଙ୍କୁ ଦର୍ଶନ କରିବ ଦେଖିବେ ସବୁ ନିତ୍ୟ ନୂତନ ସବୁବେଳେ। ତେଣୁ ଭଗବାନ ହେଉଛନ୍ତି ଟୁଏଲ୍ଭ ଇନ୍ ୱାନ୍, ମୋର କହିବା କଥା ଭଗବାନ ହେଉଛନ୍ତି ଟୁଏଲ୍ଭ ଇନ୍ ୱାନ୍, ଏଭଳି ନା ଦଶମ ସମୟ ତେୟାଳିଶ ଅଧ୍ୟାୟ ସେଇଟା ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଯାଉଛନ୍ତି ଏଇ କଂସର ନିମନ୍ତ୍ରଣରେ ଭଗବାନ ଯିବେ, ଭଗବାନ ଦେଖା ପ୍ଲସ୍ ବର୍ଣ୍ଣନା କରାଯିବ ତେୟାଳିଶ ଅଧ୍ୟାୟରେ ଏଇ କଥାରେ ଆସିବ, କେମିତି ଭଗବାନ ଟୁଏଲ୍ଭ ଇନ୍ ୱାନ୍ ଏକାଥରେ ସେ ବାରଟା କାର୍ଯ୍ୟ କରିବେ, ଏ ଟୁଏଲ୍ଭ ଇନ୍ ୱାନ୍। ତେଣୁ କଂସର ବ୍ୟବସ୍ଥା ଅନୁସାରେ ଭଗବାନ ଯାଇ ପହଞ୍ଚନ୍ତି, ପହଞ୍ଚିଲା ପରେ ରଙ୍ଗଶାଳା ଯେଉଁ ହେଇଛି ରଙ୍ଗଶାଳା ଦର୍ଶନ କରିବେ, ରଙ୍ଗଶାଳା ଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି, ତେଣୁ ରଙ୍ଗଶାଳା ବନ୍ଦ କରିଦେଇଛନ୍ତି, ହାତୀଟି ତ୍ୟାଗ କରିଛନ୍ତି। ତେଣୁ ଭଗବାନ କହୁଛନ୍ତି ଏ ହାତୀ ମାମୁଁ ଯେଉଁ କହୁଛନ୍ତି ହାତୀ ଗୋଟା ଏ ହାତୀଟା ଠିଆ ହେଇଥିଲା ଦ୍ୱାର ଦେଶରେ, ମୋତେ ମାମୁଁ ନିମନ୍ତ୍ରଣ କରିଛନ୍ତି ଯିବି ଭିତରେ ଦର୍ଶନ କରିବା ପାଇଁ, ତେଣୁ ମହନ୍ତ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ଆରମ୍ଭ କରେ, ତେଣୁ ଭଗବାନ କୁବଳା କୁବଳ ହାତୀକୁ ହତ୍ୟା କରେ, ତେଣୁ ହାତୀ ହତ୍ୟା କରି ତାର ଯେଉଁ ଦୁଇଟି ଦାନ୍ତ ରହିଛି ବିରା ବଡ଼ ବଡ଼ ଦାନ୍ତ, ସେଇ ଦୁଇଟି ଦାନ୍ତକୁ ଧରି ଭଗବାନ କୃଷ୍ଣ ଗୋଟିଏ ଦାନ୍ତ ଧରିଛନ୍ତି ଏବଂ ବଳରାମ ଗୋଟେ ଦାନ୍ତ ଧରିଛନ୍ତି, ସେ ଦୁଇଜଣ ଯାକ ରଙ୍ଗ ମଧ୍ୟ ପ୍ରବେଶ କରୁଛନ୍ତି। ସେତେବେଳେ ତାଙ୍କ ବୟସ ହେଉଛି ଏଗାର ବର୍ଷ, ଏଗାର ବର୍ଷ ପାଖାପାଖି, ତେଣୁ ସେଠି ଯେଉଁମାନେ ଥିଲେ ଦର୍ଶକମାନେ ଥିଲେ ବହୁତ, ତାଙ୍କ ସହରରେ ଯେତେ ଲୋକ ଥିଲେ ମୁଖ୍ୟ ଲୋକ ମାନେ ସାମାନ୍ୟ ଲୋକ ସମସ୍ତେ ଆସି ପହଞ୍ଚନ୍ତି, ସ୍ତ୍ରୀ ଲୋକମାନେ ଅଛନ୍ତି, ପୁରୁଷ ଲୋକମାନେ ଅଛନ୍ତି, ଛୋଟ ପିଲା ଲୋକ ଅଛନ୍ତି, ସମସ୍ତ ସବୁ ପ୍ରକାର ବ୍ୟକ୍ତି ଅଛନ୍ତି, ମୁନି ଋଷିମାନେ ଅଛନ୍ତି, ସମସ୍ତେ ରହିଛନ୍ତି। ତେଣୁ ସେମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣ ବଳରାମ ଯେ ଆସୁଛନ୍ତି, କୃଷ୍ଣ ବା ଭଗବାନ କେମିତି 12 in 1 ବା କର୍ଣ୍ଣାଟକରେ, ତାଙ୍କୁ ଯେତେବେଳେ ଦେଖୁଛନ୍ତି ମଲାନା ବା ସମୀର ଯେଉଁ ଅଷ୍ଟମଲ୍ଲ ସବୁ ରହିଛନ୍ତି, ଚାଣୁ ମୁଷ୍ଟିକ ଇତ୍ୟାଦି ଅଷ୍ଟମଲ୍ଲ ସେମାନେ ସବୁ ବଜ୍ର ଭଳି ରହିଛନ୍ତି, ପାହାଡ଼ ଭଳି ତାଙ୍କର ଆକାର ରହିଛି। କୃଷ୍ଣ କିନ୍ତୁ 11 ବର୍ଷର ସୌମ୍ୟ ଏଠି ସମ୍ବୋଧନ କରିଛନ୍ତି, ଅପୂର୍ବ ସୌମ୍ୟ ପ୍ରକୃତ ସିଏ ମଧ୍ୟ ସୌମ୍ୟ ଭଗବାନ ଓ ଭଗବାନ ଭକ୍ତ ସୌମ୍ୟ, ବହୁତ ଶାନ୍ତ ବହୁତ ସରଳ, ଏତେ ସୁନ୍ଦର ବାଳକ କୁମାର ଶରୀର, ବହୁତ ସୁକୋମଳ ଶରୀର ଭଗବାନଙ୍କର। କିନ୍ତୁ ତାକୁ ଦେଖି ସେ ଶରୀରକୁ ଦେଖି ମଲ୍ଲମାନେ ଭାବୁଛନ୍ତି ଅସନ୍ଧି ଏ ବଜ୍ର ଭଳି ତାଙ୍କ ଲାଗିଛି। ଏଇଟା ହେଉଛି ଗୋଟେ କ'ଣ, ଏଇଟା ଗୋଟେ ରସ, ଭଗବାନ ସବୁ ରସର ଆଧାର ନା, ରସ ବୈଷ ସବୁ ରସର ଆଧାର। ତେଣୁ ଏଇଟା କି ରସ ନା, ଏଇଟା ରଘୁର ରସ, ମଲ୍ଲାନା ରସ ନିଏ ମଲ୍ଲମାନ ଦେଖିବାବେଳେ ଆମେ ଲାଗୁଛି ଏ ବଜ୍ର ଭଳି ରଘୁର ରସ ପ୍ରାପ୍ତ ହୋଇଛନ୍ତି। ସେହିଭଳି ଭାବରେ ନୃଣା ନରକର ଅନ୍ୟମାନେ ଯେଉଁ ସାଧାରଣ ମନୁଷ୍ୟମାନେ ଅଛନ୍ତି, ଯେତେବେଳେ ତାଙ୍କୁ ଦେଖୁଛନ୍ତି 11 ବର୍ଷର କୃଷ୍ଣଙ୍କୁ ଦେଖୁଛନ୍ତି, କ'ଣ ଲାଗୁଛି ନା ନରଘର, ମନୁଷ୍ୟମାନ ଗୋଟେ ଶ୍ରେଷ୍ଠ ନରଘର। ତେଣୁ ଏଇଟା ଗୋଟେ ଅଦ୍ଭୁତ ରସ, 2 in 1 ଆସିବା, ଥାର୍ଡ ଆସିବା 3 in 1 କ'ଣ ଅଛି, କ'ଣ ନା ସ୍ତ୍ରୀଣାମ ସ୍ମର ମୂର୍ତ୍ତିମା, ଯେଉଁମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ ସେ ସ୍ତ୍ରୀ ଲୋକମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣଙ୍କୁ, ତାଙ୍କୁ ଲାଗୁଛି ଯେମିତି ସ୍ୱୟଂ କନ୍ଦର୍ପ ଆସୁଛନ୍ତି, ସ୍ୱୟଂ କନ୍ଦର୍ପ ଆସୁଛନ୍ତି। ଜୟ ଶ୍ରୀ କୃଷ୍ଣ ବଳରାମ ଜଗନ୍ନାଥ। ତେଣୁ ଏଇଟା ହେଉଛି ଶ୍ରୀଙ୍ଗାର ରସ। ସେଭଳି ଭାବରେ ଗୋପାନ ସ୍ୱଜନ ଗୋପମାନେ ବର୍ତ୍ତମାନ ଭାବ ନନ୍ଦ ମହାରାଜ ଆଦେଶ ଦେବେ ଯେ ଗୋପମାନେ ସବୁ ଯାଅ, ସବୁ କ୍ଷୀର ଘିଅ ଇତ୍ୟାଦି ସବୁ ନେଇକି ଯାଅ। କିନ୍ତୁ ଗୋପମାନେ ଆଗକୁ ଯାଇ ସେଠି ଅପେକ୍ଷା କରିଛନ୍ତି, ଗୋପମାନେ ଯେତେ ଦେଖୁଛନ୍ତି ସେ ଭାବୁଛନ୍ତି ମାମ ନିଜଜନ ସ୍ୱଦାନ ସ୍ୱଜନ ଗୋପାନ ସ୍ୱଜନ। ତେଣୁ ଏଠି 2 ରସ ରହିଛି, ଗୋଟେ ହାସ୍ୟ ରସ ଏବଂ ସତ୍ୟ ରସ। ସେଭଳି ଭାବରେ ଅସପାନ ସ୍ଥିତି ପୂଜା ସାତା, କଂସର ଯେଉଁମାନେ ମିତ୍ର ଯେଉଁମାନେ ବନ୍ଧୁ ଅସତସଙ୍ଗ ଅସତସଙ୍ଗୀ ଯେଉଁମାନେ ଅଛନ୍ତି, ଭଗବାନ ଗ୍ରହଣ କରନ୍ତି ନାହିଁ, ସେମାନେ ସବୁ ଅସତାନ ସତ୍ ଭଗବାନଙ୍କୁ ସତ୍ ସତ୍ରେ ଯେଉଁମାନେ ଆଶ୍ରୟ ନେବେ ସେମାନେ ସତାନ, ସେମାନଙ୍କୁ ଭଗବାନଙ୍କର ଯିଏ ଆଶ୍ରୟ ନେବେ ସେମାନେ ଅସତାନ, ଯେଉଁ ଭଗବାନଙ୍କର ଅଭକ୍ତ ସେମାନେ ଭଗବାନ ଦେଖି କ'ଣ ଲାଗୁଛନ୍ତି ତାଙ୍କୁ ନା ସ୍ୱଜନ ଅସତାନ ସ୍ଥିତି ପୂଜା ସାତା, ଇଏ ଆମକୁ ଦଣ୍ଡ ପ୍ରଦାନ କରିବେ, ସ୍ଥିତି ପୂଜା ସାତା ଇଏ ଆମକୁ ଶାସ୍ତି ପ୍ରଦାନ କରିବେ। ଏଇଟା ହେଉଛି ବୀର ରସ, ସେମାନେ ଆସ୍ୱାଦନ କରୁଛନ୍ତି। ସେଭଳି ଭାବରେ ସ୍ୱପିତ୍ର ଶିଶୁ ନନ୍ଦ ମହାରାଜ ଜଣଙ୍କ ଇତ୍ୟାଦି ସବୁ ଯାଇ ପହଞ୍ଚନ୍ତି ସେଠି, ତେଣୁ ସେମାନେ ଯେତେ ଦେଖୁଛନ୍ତି ଆମର ଶିଶୁ ଆମ ପୁତ୍ର ଆସୁଛି ଲାଗୁଛି। ଏଠି 2 ରସ ରହିଛି, ଗୋଟେ ବାତ୍ସଲ୍ୟ ରସ ଆଉ ଗୋଟେ କର୍ଣ୍ଣ ରସ। ସେଭଳି ଭାବରେ ମୃତ୍ୟୁର ଭୋଜପତି କଂସ ଯାହାକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା, ବର୍ତ୍ତମାନ ଯେତେବେଳେ ତାକୁ ଦେଖୁଛନ୍ତି ଓ ଇଏ ମୋ ମୃତ୍ୟୁ ଆସିଗଲେ, ମୃତ୍ୟୁର ଭୋଜପତି ଗୋଟେ ଭୟାନକ ରସ, ମୃତ୍ୟୁ ଭୋଜପତି ବିରାଟ ଅଭିଜୁଷ୍ଟାନ, ଯେଉଁମାନେ ଅଭିଜୁଷ୍ଟାନ ଯେଉଁମାନେ ଅଭିଜ୍ଞାନ ବ୍ୟକ୍ତି ଯେଉଁମାନେ ମୂର୍ଖ ବ୍ୟକ୍ତି ତାଙ୍କୁ ସେ ଭଗବାନ କୃଷ୍ଣଙ୍କୁ ଦେଖି ଲାଗୁଛି କିଭଳି ଭାବରେ ନା ବିରାଟ ରୂପ ଦେଖାଯାଉଥିଲେ, ଭଗବାନ ଯେଭଳି ବିରାଟ ରୂପ ଦେଖେଇଥିଲେ ବିଶ୍ୱ ରୂପ ଦେଖେଇଥିଲେ ସେଇଭଳି ଲାଗୁଛି। ତେଣୁ ଏଇଟା ବିଭତ୍ସ ରସ। ସେଭଳି ଭାବରେ ତତ୍ତମ ପରମ ଯୋଗିନା, ଯୋଗୀମାନେ ମଧ୍ୟ ଆସିକି ଅଛନ୍ତି ଅପେକ୍ଷା କରିଛନ୍ତି ଭଗବାନ ଦର୍ଶନ କରିବେ, କିନ୍ତୁ ତତ୍ତମ ପରମ ଶ୍ରେଷ୍ଠ ତତ୍ତ୍ୱ, ଏ 3 ତତ୍ତ୍ୱ ରହିଛି ବେଦରେ, କିନ୍ତୁ ସେଠି ଭଗବାନ ତ୍ରିଭଙ୍ଗ ଲଳିତ 3 ତତ୍ତ୍ୱ ରହିଛି। ତେଣୁ ଯୋଗୀମାନେ ଯେଉଁମାନେ ତତ୍ତ୍ୱ ଜାଣନ୍ତି ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖୁଛନ୍ତି ସେମାନଙ୍କୁ ଇଏ ହେଉଛି ଶ୍ରେଷ୍ଠ ତତ୍ତ୍ୱ। ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖା ଅରବିନ୍ଦ ନେତ୍ରା कृष्णा परम किमपि तत्त्वम अहम न जाने मधुसूदन प्रसुपादा भगवान से कहना पूर्व से ब्रह्म चिंतन करते ब्रह्म बाजू थे शंकराचार्य धारणा आसते किंतु जो वृंदावन जा भगवान दर्शन कर भगवान कृपा प्राप्त हो जाए तेणु सी जो आसणासी आश्रम थी आसते ब्रह्म चिंतन करना जो भगवान ध्यान कर हरे कृष्णा 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 हरे 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 राम 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 भगवान ध्यान कर भक्त मैंने आश्चर्य शिक्षा आप सब ब्रह्म चिंतन करुले बर्तमान समय ध्यान कीर्तन करे भले गोविंदम भले गोविंदम गोविंदम भले घोड़ा नाते शंकराचार्य जो कहले तेनाली मूढ़ भक्ति मूर्ख मानते कहें भगवान पदन करने आम तो विज्ञान व्यक्ति ना आम भगवान पदन कहीं ब्रह्म चिंतन करवा तेणु शिष्य मैंने सन्देह आसगला पचारे गुरुदेव आप सब चिंतन करुले ध्यान करुले बर्तमान तुम नाम कीर्तन कर तेणु से कथा तत्व परम श्रेष्ठ तत्व तुमको आज कौन कौन ना वंशी विभूषित करा भगवान दर्शन कर वंशी धारण करते करे हस्त धारण करते करती विभूषित करा नवनीर अभाव ये शरीर रंग नवनीर श्याम श्याम बनभरी भगवान सुंदर रूप एवं पूर्ण सुंदर मुखा मुख किभ भाव पूर्ण चंद्र भाई पूर्णेन्दु एभली सुंदर भगवान मुख अरविंद नेत्रा भगवान नेत्र भाव पद्म भाई अरविंद नेत्रा पूर्णेन्दु सुंदर मुखा अरविंद नेत्रा कृष्णा परम किमी तत्व न जाने तेणु कृष्ण आउ कि अन्नत तत्व अच्छी मुझे जाणिना कहूंद भगवान कहे ना मत प्रकार नान्य मोटर किसी उन्नत तत्व ना तेनाली जोगी मैंने जो थी से कृष्ण को देखते से तत्व परम जोगिना ये हूँ श्रेष्ठ तत्व तेनाली शांत रस शांत रस प्राप्त होने तेणु आउ के वृष्णिना पर देव देखी वृष्णि मास जो मैंने थे ବସୁଦେବଙ୍କର ଯେଉଁ ମାନେ ଥିଲେ ସେମାନେ ସେମାନେ କହୁଛନ୍ତି ଇଏ ଆମର ଶ୍ରେଷ୍ଠ ଦେବତା ଏଠୁ ଦାସ୍ୟ ରସ ତେଣୁ ଏହିଭଳି ଭାବରେ ବିଦିତ ରଙ୍ଗବତ ସାଗ୍ରଜ ଭଗବାନ ଅଗ୍ରଜଙ୍କ ସହିତ ବଳରାମ ସହିତ ଯାଉଛନ୍ତି ସେତେବେଳେ ଏହିଭଳି ଭାବରେ ଟୁଏଲ୍ଭ ଇନ୍ ୱାନ୍ ଭଗବାନ ଦର୍ଶନ କରେ ବାରଟି ରସ ଜଣେ ପ୍ରାପ୍ତ ହେବେ ଯିଏ ଯେଉଁ ରସରେ ଭଗବାନଙ୍କୁ ସମ୍ମାନିତ ହେଇଛନ୍ତି ସେଇ ରସ ପ୍ରାପ୍ତ ହେବେ ତେଣୁ ଭଗବାନଙ୍କର ଆକାଂକ୍ଷା ଭଗବାନଙ୍କର ଯେଉଁ ଆକାଂକ୍ଷା ରହିଛି ବା ଭଗବାନଙ୍କ ଅଭିଳାଷ ରହିଛି ଏ ଅଭିଳାଷ ବୁଝିବା ବଡ଼ କଷ୍ଟ ତେଣୁ ବିଶ୍ୱନାଥ ଠାକୁର ତାକୁ କହୁଛନ୍ତି ତାଙ୍କ ଭାଷାରେ କାଙ୍କ୍ଷତି କାଙ୍କ୍ଷିତ ମିଟି ଏବ କାରଣିକ ସୁହା ତତ୍ର ବଚୁଆ କଂସ ହନିଷ ମିଟି ଭାବ କଂସ ନିମନ୍ତ୍ରଣ ଦେଇଛନ୍ତି କୃଷ୍ଣଙ୍କୁ ଆସନ୍ତୁ ଦର୍ଶନ କରିବେ ତାଙ୍କର ଉଦ୍ଦେଶ୍ୟ ହେଲା କଂସକୁ ହତ୍ୟା କରିବେ କିନ୍ତୁ ଭଗବାନ ଯେତେବେଳେ ଶୁଣୁଛନ୍ତି ଭଗବାନ ତ ଜାଣିଛନ୍ତି ଅକ୍ରୋଟ କହିବା ପୂର୍ବରୁ ମଧ୍ୟ ସେ ଜାଣିସାରିଲେଣି ଭଗବାନ ସବୁ ଜାଣନ୍ତି ବେଦା ସଂଗୀତା ସବୁକି ଅତୀତରେ କ'ଣ ହେଇଥିଲା ଭବିଷ୍ୟତରେ କ'ଣ ହେବ ସବୁକି ଭଗବାନ ଜାଣନ୍ତି କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ ତେଣୁ ଭଗବାନ ଏ ଯେଉଁ କାଙ୍କ୍ଷିତ ଶବ୍ଦ ବ୍ୟବହାର କରୁଛନ୍ତି ତାର ଅର୍ଥ ହେଉଛି ଭଗବାନଙ୍କ ଭାବ ହେଉଛି କ'ଣ ମୁଁ ଜାଣିପାରିଲିଣି କଂସ ମୋତେ ନିୟନ୍ତ୍ରଣ କରିଛି ସିଏ ମୋତେ ହତ୍ୟା କରିବେ ପ୍ରକୃତ ମୁଁ ତାକୁ ହତ୍ୟା କରିବି ଏଇ ଭାବ ଭଗବାନଙ୍କ ରହିଛି ଭଗବାନ ଆକାଂକ୍ଷା କହିବାର ଉଦ୍ଦେଶ୍ୟ ହେଉଛି ଏଇଟା ତେଣୁ ସଂଜାତମ ବନ୍ୟତା ମାନେ ବନ୍ୟତା ଭୁଲ ଅଛି ବନ୍ୟତା କହିବା ହଉ ଭଗବାନ କେତେ ସୁନ୍ଦର ଭାବରେ ସମ୍ବୋଧନ କରୁଛନ୍ତି ଭଗବାନ ବହୁତ ତାଙ୍କର ବ୍ୟବହାର ସୌମ୍ୟ ସୌମ୍ୟ ନା ଅର୍ଜୁନ ମାନେ ଅକ୍ରୁର ଯେଭଳି ଭାବେ ସୌମ୍ୟ ଭଗବାନ କିନ୍ତୁ ସେଇଭଳି ସୌମ୍ୟ ସୌମ୍ୟ ଭାବରେ କଥା କହୁଛନ୍ତି ଭଗବାନ ତୁ ସୁନ୍ଦର ବନ୍ୟତା କହିବା ହଉ କ'ଣ ପାଇଁ ଆସିଛନ୍ତି ସଂଜାତ କ'ଣ ପାଇଁ ଆସିଲେ ବନ୍ୟତା ତା ତ ଏ ପ୍ରକାର तब आगमन कारण आपको आगमन कारण कौन भगवान जानीगले आसार कारण अपलोड न कही भगवान भगवान अंतर्जान सर्व अंतर्जान समस्त उदय रही समझे जानते भगवान तथा से पचार आगमन कारण तेणु बर्तमान अपूर्ण कौन कहे आगमन कारण कहे अपूर्ण कह मतलब पक्ष पठे कि कौन कहे आप हत्या करने पठे कह कौन कह तेणु जो भगवान भक्त से मैंने किसी कथा गोपन रखे ना आम गोपन का रखिपर अने के गोपन रखे गोपन गोपनीय वस्तु आम निजर गोपन कथा से जानक सबकि पाखे आम कौन गोपन रखा तेणु भगवान और भगवान प्रतिनिधि गुरुदेव पाखे आम किसी गोपनीय कथ रखा ना गुरुदेव कौन नियम पालन कर आम कह पालन करुचे आम कह ठीक गोपनीय कथा मैंने आम गोपनीय कथा कौन से जाना गुरुदेव जान भगवान जो भाव सब कुछ जानते गुरुदेव मत से जानते आम तक किसी गोपन रखिपर ना तेणु से सत कह पड़ो ठीक ठीक कथा कह पड़ो प्रभुपाद महाराज जाते आमेरिका को सी समय से कथा कहते जे ख्रिस्टन मान ख्रिस्टन मान आम इस्कन आरंभ ख्रिस्टन मान सोसाइटी आरंभ होती ख्रिस्टन मैंने ये ग्रहण कर आग हिंदू मैंने आग ग्रहण कर कृष्ण चेतना को हिंदू मैंने आग ग्रहण कर फास्ट ख्रिस्टन मैंने आग ग्रहण कले तेणु ख्रिस्टन मान से गोटे रही गुण रही कौन ना से जहाँ सब पाप करेंगे सीटा कन्फेस करेंगे सीटा से मैंने कहीदेवे सप्ताह गोटे दिन मध्य से चर्च को संडे दिन जाती और सीट से कन्फेस करेंगे जे मुझे यही सप्ताह ये सब पाप करें भगवान पाखे विशेष पाखे कन्फेस करेंगे स्वीकार करेंगे कितु तापर पुणी से भूलिजे पुणी पाप करेंगे कहीं पूरी तरह डब्बा जाए सब कन्फ्यूज कर दिया धारणा तेनाली जो कन्फ्यूजन टा रही स्वीकार करा प्रथम प्रायश्चित पापर प्रथम प्रायश्चित होटा जे मुझे पाप कार्य करदेटा हूँ प्रायश्चित से अनुदान करते तेणु ख्रिस्टन मानक ये जो रही अनुदान कर सेने कृष्ण चेतन फास्ट ग्रहण कले बहुत बार बहुत चेष्टा कर हिंदू मैंने ग्रहण कर कृष्ण चेतना को रांची झांसी जाइए लिग अफ डिवोटी आरम्भ करते कि कौन सी हिंदू ग्रहण कले ना ख्रिस्टन मैंने फास्ट ग्रहण कले कृष्ण चेतना को कहना से स्वीकार कर दिखाई मुझे भूल करेणु से ग्रहण कले कृष्ण चेतना आरंभ है आमेरिकार आरंभ से फास्ट ग्रहण कले तेणु आम तो सब पाश्चात्य जगत फलो करते तेणु आम से ग्रहण कलु प्रकार उद्देश्य थी आमेरिका जाइए आमेरिका आम पाश्चात्य जगत को अंध भाव में फलो करते पाश्चात्य जगत लोक मैंने जो आम सभ्यता को ग्रहण करेंगे से आम से ग्रहण करें आम सभ्यता यहाँ भूली जाइए तेज से देखा तेणु ये अक्रूर जहाँ कही कंस जहाँ कही सब कथा कही सब पृष्ठ भगवता सर्व भगवान से भगवान पाखे आम कौन बुझेगा भगवान पाखे भगवान पाखे बुझे पार नहीं भगवान भक्त पाखे मतलब लुचे पार नहीं गुरुदेव पाखे आम लुचे पार ना किसी कथा आम अने वे फुल मानने वी कैन नॉट फुल ऑल द पर्सन्स ऑल द टाइम गोटे कथा रही आम समस्त को सब समय बोका करें विशेष भाव भगवान और भगवान प्रतिनिधि कौन कर बोका करेंगे गोटे कथा कह जाए द्रोणाचार्य गोटे परीक्षा करने शिष्य मान विशेष भाव युधिष्ठ महाराज और दुर्योधन दे पक्षी को दे पठे कहले तुम्हें पक्षी दुटे नब गोटे गोटे नब यह भाव तक हत्या कर देखिपर ना तेणु युधिष्ठिर महाराज गले एवं दुर्योधन मध्य गले किसी समय पर दुर्योधन आज पहुंच गले मकुक देवे हाथे के देवे हाथे कर ना केरिक कर ना केरिक कर ले मोटा अंधार को जाई मोटे देखो दर्प को केरिक कर ले किंतु युधिष्ठिर महाराज आसना बहुत समय पर बितला पर से आसले किंतु मन भीतर कोई गुरुदेव आपको आदेश पालन कर पाले ना ना कहेंगे ना को कोटि एमिति सम देखि नै जो कि न देखि सबुटे भगवान देखसु भगवान सर्वथा प्राणी पादं सर्वतो की चिरंतन सर्वथा सुखी मल लोके सर्वमा उपतिष्ठति भगवान परमात्मा के सबुटे रहथिन सबुटे तंगर हस्त रहिछि सबुटे तंगर पाद रहिछि सबुटे तंगर आखि रहिछि तेणु प्रकृत रे द्रोणाचार्य खुशी हेगले तेणु आम कहार उद्देश्य आम कहकु विशेष भगवान एवं भगवान भक्त पाखे आम गोपन रखा ना तेणु अक्रूर पृष्ट भगवता सर्वन से भगवान से शक्ति जानते आम इंग्राजी रही अल कौन ओमनिपोटेंट ओमनिप्रेजेंट ओमनिसिएंट से सर्वशक्तिमान एवं सबुठार विद्यमान एवं से सब जानते ओमनिसिएंट सब ज्ञान रही तेणु जो भगवान पचारती पुष्ट भगवता सर्वम सबकि कहगले किसी लुचे रखिले ना जहाँ कंस कही अठाईस छत्तीस अध्याय दसटी श्लोक अपूर्व कंस किपरि आम कृष्ण हत्या करवा सब कथा दसटी श्लोक से सब कथा कहगले पुष्ट भगवता सर्वम बनया मास माधव ये अपूर्व मत माधव बोली कह कारण से मधुवंश आस भगवान जो माधव कह अपूर्ण माधव कहूर्ण मधुवंश आेणु बनया मास माधव सबकि वर्णना करदे जहाँ अपूर्व शुणी जहाँ कंस पाई सब कथा कहीदे छत्तीस वर्णना कर सब कथा कहीदे तेणु बैराग बंधन जदसु कौन कहले संक्षेप सुखदेव गोस्वामी कहते कहीं सुखदेव गोस्वामी परीक्षित महाराज जो कहते परीक्षित महाराज जो शुद्ध हत्या कराया कथा से मन दुख हो जाए तेणु से विस्तार भाव वर्णना कले ना आम जन सनातन गोस्वामी आचार्य से टीका कही यहाँ को हरिवंश में विस्तार भाव वर्णना कर कौन अक्रूर कहले अक्रूर कौन कहले भगवान को विस्तार भाव से कही कंस जहाँ कही ना मत से कही नारदमुनि कौन कही कंस को ये सब जिन सब कही हरिवंश से वर्णना कर विस्तार भाव ये विस्तार भाव वर्णना करें कहीं परीक्षित महाराज शुणिले मन दुख हम भगवान को हत्या कर परीक्षित महाराज शुणिले मन दुख हम तेणु बैराग बंध केमी बैर कंस केमी शत्रुता आचरण करुच्च बैराग बंध जदुषु खाली भगवान प्रति शत्रुता आचरण करता सब जदुवंशी मान सब ये भाव से शत्रुता आचरण करुँ वसुदेव बध उद्यम वसुदेव बध करने से उद्यम कर सब कथा से कहते तेणु एक कथा शुणी जत् संदेश जदर्थन बा दूत संप्रेषित स्वयं जो जत् संदेश जो संदेश देखिले अक्रूर छत्तीस अध्याय अठाईस सैंतीस ये दशटी श्लोक कहते से सब कहले जत् संदेश जदर्थन कौपाई से ओ कौन को अर्थपाई कौन पाई संदेश देखा मत कहले दूत संप्रेषित स्वयं ताको निजको अक्रूर को दूत हिसाब से पठे कौन पाईता मतलब कहले जब उक्त नारदेन आश नारद मध्य कंस को कौन कही से कहले नारदेन आश तेणु स्वजन्मना आनक दुंदुभे जन्म रहस्य कहले आपंट वसुदेव पुत्र आनक दुंदुभे कहीं वसुदेव जो जन्मग्रहण करते स्वर्ग से देवता मैंने दुंदुभी नाम करते आनक दुंदु कारण भगवान आसे पुत्र हिसाब से तेणु स्वजन्मना आपण जन्म कथा मत से कहले तेणु ये कथा आप कहले कृष्ण बलराम कौन से नंद महाराज ना कृष्ण बलराम कौन से किसी गोपन किसी रखा है
ତେଣୁ ଶ୍ରୁତ୍ୱା ଆକ୍ରୁଢ଼ ବଚା କୃଷ୍ଣ, ଭଗବାନ ପଚାରୁଛନ୍ତି ନା, କୃଷ୍ଣ ପଚାରୁଛନ୍ତି ଅକ୍ରୁଡ଼କୁ, ତେଣୁ ଅକ୍ରୁଡ଼ ପିଲା ଏଇ କଥା ସବୁ କହିଦେଲେ, ଶ୍ରୁତ୍ୱା ଅକ୍ରୁଢ଼ ବଚା କୃଷ୍ଣ ବଳସ୍ତ ପରବୀରହା, ବଳରାମ ସେଠି ରହିଛନ୍ତି, ବଳରାମ କୃଷ୍ଣ ଦୁଇ ଜଣ ଶୁଣି ପରବୀରହା, ପରବୀର କହିବେ ଶ୍ରେଷ୍ଠ ବୀର, ସେମାନେ ଶ୍ରେଷ୍ଠ ବୀର, ତାଙ୍କ ସହିତ କିଏ ଆଉ ସମାନ ହେଇପାରିବ ବୀର ବୀରତ୍ୱରେ, ତେଣୁ ହା ପଶୁକୁ ହତ୍ୟା କରି ବର୍ତ୍ତମାନ ସେମାନେ ବର୍ତ୍ତମାନ ତାଙ୍କର ଶକ୍ତି ରହିଛି ପଶୁକୁ ହତ୍ୟା କରିବା ପାଇଁ, ତେଣୁ ସେମାନେ ପ୍ରହସ୍ୟ ନନ୍ଦ ପିତର ବହୁତ ଜୋରରେ ହସିଲେ, ସେମାନେ କୃଷ୍ଣ ବଳରାମ ବହୁତ ଜୋରରେ ହସିଲେ, ତେଣୁ ଏ ହସ ଶୁଣି ନନ୍ଦ ମହାରାଜ ପଳାଇ କ'ଣ କଣ୍ଠ ହେଇଛନ୍ତି କ'ଣ ହେଲା, ତେଣୁ ସେ ନନ୍ଦ ମହାରାଜ ଆସୁଛନ୍ତି, ନନ୍ଦନ ପିତରଂ ରାଜା ଦିଷ୍ଟନ୍ ବିଜଜ୍ଞକୁ, ରାଜା କଂସ ଯେଉଁ କଥା ସବୁ କହିଥିଲେ ସେ କଥାକୁ ନନ୍ଦନ ପିତରଂ, ନନ୍ଦ ମହାରାଜ ବର୍ତ୍ତମାନ ପିତାଙ୍କୁ କୃଷ୍ଣ କହୁଛନ୍ତି, ରାଜା ଦିଷ୍ଟନ୍ ବିଜଜ୍ଞକୁ, ରାଜା ଯାହା କଂସ ଯେଉଁ ଆଜ୍ଞା ଦେଇଛନ୍ତି, କଂସ ରାଜା ଦିଷ୍ଟ ଯାହା ଆଦେଶ ଦେଇଛନ୍ତି ସେଇଟାକୁ ଜଣେଇଲେ, ପିତାଙ୍କୁ ଜଣେଇଲେ, କିନ୍ତୁ କୃଷ୍ଣ ସେ କଥା ସବୁ କହିଲେ ନାହିଁ, କୃଷ୍ଣ ସେ କଥା କହିଲେ ନାହିଁ, ଏଠି ବିଶ୍ୱନାଥ ଚକୁ ତାଙ୍କୁ ତାଙ୍କର ସେ କହୁଛନ୍ତି, ପ୍ରଭେ ପ୍ରହସ୍ୟତି ସ୍ୱ ମୃତ୍ୟୁମପି ନିମନ୍ତ୍ୟମ ସ୍ୱାନ୍ତିକ ମାନେତୁ ଉପକ୍ରମତେ ଯୁଷ୍ମାକମ ରାଜତ୍ୟ ଚର୍ଥସ୍ୟ ଦ୍ୟୋତକୟମ ପ୍ରହସ୍ୟ, ଭଗବାନ ହସିଲେ କ'ଣ ପାଇଁ, ଜୋରରେ ହସିଲେ କ'ଣ କ'ଣ ପାଇଁ ନା, ନିଜର ମୃତ୍ୟୁକୁ ସେ ବରଣ କରୁଛନ୍ତି, କଂସ ନିଜର ମୃତ୍ୟୁକୁ ବରଣ କରୁଛନ୍ତି, ସେଥିପାଇଁ ସେ ହସିଲେ, ଏବଂ ରାଜା ଦିଷ୍ଟମ ଧନୁର୍ମକ ଉତ୍ସବ ନିମନ୍ତ୍ରଣ ବିଜ୍ଞାପନ ନତୁ ରହସ୍ୟ, ତେଣୁ ପିତାଙ୍କୁ କ'ଣ କହିବେ ନା, ରାଜା ଦିଷ୍ଟମ କଂସପତ୍ନ ଆଦେଶ ଦେଇଛନ୍ତି ଧନୁର୍ମକ ଉତ୍ସବ ନିମନ୍ତ୍ରଣ, ଧନୁ ଚତୁର୍ଦ୍ଦଶୀ ଦିନ ଧନୁ ଯଜ୍ଞ ହେବ, ଶିବଧନୁ ଯଜ୍ଞ ହେବ, ତେଣୁ ସେଇ ଯଜ୍ଞ ମହୋତ୍ସବ ମଖ ମଖ କେମିତି କେଉଁ ଯଜ୍ଞଟା ହେଉଛି କେଉଁ ଯୁଗର ଧର୍ମ, ତାପରେ ଯଜକ ମାଖେଇ କେତେୟା ଯଜକ ମାଖେଇ, କେତେୟା ଯୁଗର ଧର୍ମ ହେଉଛି ଯଜ୍ଞ, ଯାହା ହଉ ଏ ଯଜ୍ଞ କରିବା ପାଇଁ ଚିନ୍ତା କରିଥିଲେ କଂସ, ଧନୁର ମଖ ଏଇଟା ହେଉଛି କ'ଣ ଗୌଣ କାରଣ, ମୁଖ୍ୟ କାରଣ ହେଉଛି କଂସ କୃଷ୍ଣଙ୍କୁ ହତ୍ୟା କରିବେ, ଏବଂ ଏ ଯଜ୍ଞଟା ଯଦି ତାଙ୍କୁ କେତେଜଣ ବ୍ରାହ୍ମଣ ମୋତେ କହିଥିଲେ, କେତେଜଣ ଜ୍ୟୋତିଷ ମୋତେ କହିଯାଇଥିଲେ, ତମେ ଯଦି ଏଇ ଯେଉଁ ଧନୁର୍ଯ୍ୟଟାକୁ ଠିକ୍ ଭାବରେ କରିଦେବ ତାହେଲେ ତୁମକୁ ଆଉ କିଏ ମାରିପାରିବେ ନାହିଁ, ତେଣୁ ସିଏ ମୋତେ ଚିନ୍ତା କରିଥିଲେ ଯଦି ଧନୁର୍ଯ୍ୟଟା ଠିକ୍ ହେଇଯିବ ତାହେଲେ ମୋତେ ଆଉ ମୋର କେହି ଶତ୍ରୁ ରହିବେ ନାହିଁ, କିନ୍ତୁ ତା ଧନୁର୍ଯ୍ୟ ହେବା ପୂର୍ବରୁ ଭଗବାନ ଯାଇ ତାକୁ ଧନୁର୍ଯ୍ୟକୁ ଭଙ୍ଗ କରିଦେବେ, ଧନୁକୁ ଭଙ୍ଗ ତାଙ୍କୁ ପାଣି ଦେବ, ତେଣୁ ଏଇଟା ଧନୁର୍ମଖ ଉତ୍ସବ ନିମନ୍ତ୍ରଣ, ପିତାଙ୍କୁ କହିଲେ ନନ୍ଦ ମହାରାଜ କହିଲେ ଯେ କଂସ ମାମୁଁ ବର୍ତ୍ତମାନ ଆମକୁ ନିମନ୍ତ୍ରଣ କରିଛନ୍ତି ଏଇ ଧନୁଯଜ୍ଞ ଦେଖିବା ପାଇଁ, ଧନୁଯଜ୍ଞ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି ସେ ବିଜ୍ଞାପନ ମାସ, ତେଣୁ ପିତାଙ୍କୁ ଏଇଭଳି ଭାବରେ କହିଲେ, ନ ତୁ ରହସ୍ୟ, ଏଇଟା ହେଉଛି ଗୌଣ କଥା, ମୁଖ୍ୟ କଥାଟା କହିଲେନି, ଗୌଣ କଥାଟା କହିଲେନି, ତେଣୁ ବେଦରେ ସେଇଭଳି ଭାବରେ ଭାଗବତମରେ ସବୁ ଶାସ୍ତ୍ରରେ ଦୁଇଟି କଥା ରହିଛି, ଗୋଟେ ଗୌଣ ଅର୍ଥ ରହିଛି, ଗୋଟେ ମୁଖ୍ୟ ଅର୍ଥ ରହିଛି, ତେଣୁ ବେଦ ସେଇ ମୁଖ୍ୟ ଅର୍ଥଟା ହିଁ ସେଇ ସତ୍ୟ ହେବ, ବେଦର ଯେଉଁ ମୁଖ୍ୟ ଅର୍ଥ ରହିଛି ସେଇଟା ହେଉଛି ପ୍ରକୃତ କଥା, ଗୌଣ ଅର୍ଥ ନେଇକି କିଏ ଶଙ୍କରାଚାର୍ଯ୍ୟ ଗୌଣ ଅର୍ଥକୁ ପ୍ରକାଶ କରିଛନ୍ତି, ତେଣୁ ଗୌଣ ଅର୍ଥଟା ପ୍ରକୃତ ଅର୍ଥକୁ ପ୍ରକାଶ କରୁନାହିଁ, ତେଣୁ ମହାପ୍ରଭୁ ଆସି ବେଦର ମୁଖ୍ୟ ଅର୍ଥକୁ ପ୍ରକାଶ କରିଛନ୍ତି, ତେଣୁ ରହସ୍ୟଟାକୁ ବର୍ଣ୍ଣନା କଲେ ନାହିଁ ପିତାଙ୍କ ପାଖରେ, ତେଣୁ ସେ କହିଲେ ମାମୁଁ ଆମର ଯଜ୍ଞ କରୁଛନ୍ତି, ଆମେ ଯେଉଁ ନିମନ୍ତ୍ରଣ କରୁଛନ୍ତି ଆମେ ଯିବା, ଏଇଭଳି ଭାବରେ ଶୁଣି ନନ୍ଦ ମହାରାଜ ମଧ୍ୟ ଉତ୍ସାହ ହେଇଗଲେ, ନନ୍ଦ ମହାରାଜଙ୍କର ଭୟ ରହିଲା ନାହିଁ, ଆଉ ପରସ୍ପର ସେଟା କୁହାଯାଇଛି, ତେଣୁ ଗୋପାଳ ସମାଧି ସତ୍ ସୋପି ଗୁହ୍ୟତା ସର୍ବଗୌର ସହ, ତେଣୁ ନନ୍ଦ ମହାରାଜ ବହୁତ ଆନନ୍ଦରେ ଉତ୍ସାହ ସହିତ ଗୋପାଳ ସମାଧି ସତ୍ ସବୁ ଗୋପମାନଙ୍କୁ ସେ ମଧ୍ୟ ଆଦେଶ ଦେଇଦେବେ, ନନ୍ଦ ମହାରାଜ ସେ ରାତାରାତି ସବୁ ହେଇଗଲା, ସେ ରାତିରେ ଘଟଣା ନା, ରାତିରେ ପହଞ୍ଚନ୍ତି, ରାତିରେ ସବୁ ହେଇଛି ସେ ରାତାରାତି ସବୁ ଡିକ୍ଲାର ହେଇଗଲା, ସମାଧି ସତ୍ ମାନେ କିଏ ରଖି ବା ପଟୁଆର ପାଖରେ ସବୁ ଦିଆ ହେଇଗଲା, ଆଦେଶ ଯାଇ ପ୍ରଚାର କର, ନନ୍ଦ ପ୍ରଚାର ପ୍ରଚାର କର, যে গোপান সমাধি ভগবানকে আদেশ দিয়েছিল নন্দ মহারাজ কন না সোপি গুহ্যতান সর্বগোরস সে সমস্তে সব গোরস ইত্যাদি নেই আসবে গোরস উপায় আদি আুত আহ সব রয়েছে ভালো 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 জিনিস সব রয়েছে সেসব পুরা পুরস্কার বা উপহার সব ধরি গুণেদম এসব ধরণ ধরিকি যুজ্যতান সকটানিচ রাতারাতি সব ব্যবস্থা কর রাত্রি শৈল হব না রাতারাতি সব সকট সব ব্যবস্থা কর সকাল উঠি যা খরা হয়ে যাব সকাল উঠলে যা ভোর ভোর যা সকটানি চ রাতারাতি সব ব্যবস্থা কর এইভাবে ভাবে আদেশ দিয়া তেমন সমস্ত ব্রজবাসী মানে শুনলে এ কথা কে জানি নমি জানি নে কথা যে নন্দ মহারাজ তাঁর গৌর মানে রক্ষে পটুয়ানন্দ দ্বারা যে আদেশ দিয়ে ডেমরা বাজিগাল সবুড়ে প্রচার হয়ে গলা তেমন সমস্ত জাঁলে তেমন কম প্রচার প্রচার হল না যাশ্যাম সো মধুপুরী আমি সব যা সো বেলে কালি কি যা আসন্তকাল আজিঠ কম আজিঠ আরেঞ্জমেন্ট কর যাশ্যাম আমি সমস্ত যা সো কালি আসন্তকাল যা মধুপুরী মধুপুরী যা সহরক যা উন্নত স্থিতি সেটা আমি গাঁ রয়েছে সব ভগবান আমার নন্দ মহারাজ মধ্যে যাতে যাই পর প্রদান করতে যা হোক যাশ্যাম সো মধুপুরী যাশ্যাম নৃপতি রসা নৃপতি বা কংস মহারাজ সব আমি রস প্রদান করা জন আচার্য কৌশল কংস মহারাজ আর আর গোটে অর্থ হচ্ছে কংস মহারাজ যে রোগ আছে সে রোগ আধারে ভালো হব কংস মহারাজ ভগবান গ্রহণ করুনা ভগবান দ্বারা সে চিকিৎসিত হবে এই রস হচ্ছে সেটা গোটে চিকিৎসা হবে তাঁকর তেমন দ্রক্ষ্যাম সুন্দর পর্ব আমি সব দেখা বহু সুন্দর পর্ব হব সেটি যজ্ঞ হব যাতে জনপদা খেল খালি আমি যা তা নু সমস্ত জন মানে সবু সহরবাসী মানে যাচ্ছ সেটি তেমন কিছু চিন্তা করার না এটি জনে আচার্য টিকার কৌশল জনপদা ইতি সর্বজনপদা সিন যাতে তেমন আমার কোনো সংশয় আছে আমার কোনো ভয় আছে সমস্ত যাচ্ছে আমি যা কিছু অসুবিধা নাই এবং অগোসর ক্ষত্রা নন্দ গোপ সোপড়ে গোপড়ে নন্দ মহারাজ এইভাবে ভাবে আদেশ দিয়ে দেবে তেমন তাপরে কম হল আসলে পর শ্লোকরে বর্ণনা করা যাব আমার কথা বিশ্রাম পূর্ব আমি কিছু চাইবা কিছু তার কিছু সন্দেহ অছি বা কিছু ডাউট অছি বা কিছু আমার কিছু ভুল অছি সংশোধন করবার কিছু নাই তাহলে আমি কথা বিশ্রাম দেবা জয় শ্রীমদ ভাগবত কি জয় শ্রী গোপাথি জয় শ্রী গুরুদেব কি অনন্ত কোটি বৈষ্ণব কি গোপ আনন্দে